ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ତିନିଦିନିଆ ଶ୍ରୀଲଙ୍କା ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁଠାରେ ପମ୍ବନ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ରେଳ ସେତୁ ଲୋକାର୍ପିତ। ଯୋଗାଯୋଗ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ କହିଲେ ପ୍ରଧାନମନ୍ତ୍ରୀ। ଧାର୍ମିକ ଉତ୍ସାହ ଓ ଭକ୍ତିଭାବନାର ସହ ପାଳନ କରାଯାଉଛି ଶ୍ରୀରାମନବମୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପର୍ତ୍ତୁଗାଲ ପ୍ରତିପକ୍ଷ ମାର୍ସେଲୋ ରିବେଲୋ ଡି ସୌସାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋ ଏବଂ ନ୍ୟାସନାଲ୍ ଆସେମ୍ବ୍ଲିର ସଭାପତି ଜୋସ୍ ପେଡ୍ରୋ ଆଗୁଆର୍ ବ୍ରାଙ୍କୋଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାକ୍ଷାତ ଆଲୋଚନା କରିବେ। ସେହିଭଳି ପର୍ତ୍ତୁଗାଲରୁ ସ୍ଲୋଭାକିଆ ଗସ୍ତରେ ଯାଇ ରାଷ୍ଟ୍ରପତି ମୁର୍ମୁ ସେଠାକାର ରାଷ୍ଟ୍ରପତି ପିଟର ପେଲିଗ୍ରିନ୍ ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 27 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଉଭୟ ଦେଶ କୂଟନୈତିକ ସମ୍ପର୍କ 50 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଉଛି। ସେହିଭଳି 29 ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଲୋଭାକିଆ ଗସ୍ତରେ ଯିବେ। ଆସନ୍ତା 10 ତାରିଖରେ ଏହି ଦୁଇ ଦେଶ ଗସ୍ତକ୍ରମ ଶେଷ କରି ରାଷ୍ଟ୍ରପତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଶ୍ରୀଲଙ୍କା ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ପବିତ୍ର ଜୟାଶ୍ରୀ ମହାବୋଧି ମନ୍ଦିରରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବା ସହ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହିତ ମାହୋ ଓମାନ୍ଥାଇ ରେଳ ଲାଇନ୍ର ଉଦ୍ଘାଟନ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରତିରକ୍ଷା, ଶକ୍ତି, ଯୋଗାଯୋଗ ଏବଂ ଡିଜିଟାଲ୍ ଭିତ୍ତିଭୂମି ସମେତ ଏକାଧିକ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦିଶାନାୟକଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାକାର ତାମିଲ ନେତାମାନଙ୍କ ସହ ଆଲୋଚନା କରିଥିଲେ। ପବିତ୍ର ସହର ଅନୁରାଧାପୁରାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତରେ ଯାଇଥିଲେ। ବନ୍ଧୁତା ଏବଂ ପ୍ରଶଂସାର ନିଦର୍ଶନ ସ୍ୱରୂପ ଶ୍ରୀଲଙ୍କା ରାଷ୍ଟ୍ରପତି ଦିଶାନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଶ୍ରୀଲଙ୍କାର ଏହା ହେଉଛି ସର୍ବୋଚ୍ଚ ବେସାମରିକ ସମ୍ମାନ। ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ପ୍ରଦାନ କରିଥିବା ସହଯୋଗର ଏହା ଏକ ପ୍ରତିଫଳନ ବୋଲି ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀଲଙ୍କାର ବିକାଶ ଯାତ୍ରାର ବିଭିନ୍ନ କ୍ଷେତ୍ରରେ ଭାରତ ସହଯୋଗ ପ୍ରଦାନ କରି ଗର୍ବ ଅନୁଭବ କରୁଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଦିଶାନାୟକ ଏବଂ ଜନସାଧାରଣଙ୍କ ପକ୍ଷରୁ ତାଙ୍କ ଗସ୍ତ ସମୟରେ ମିଳିଥିବା ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ସଭ୍ୟତାର ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପମ୍ବନ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ରେଳ ସେତୁକୁ ଉଦ୍ଘାଟନ କରିଛନ୍ତି। ଏହି ପୋଲ ଦେଇ ଯାଉଥିବା ତଟରକ୍ଷୀ ଜାହାଜକୁ ମଧ୍ୟ ଶ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ବ୍ରିଜ୍ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ତାମ୍ବରମ୍ ଏକ୍ସପ୍ରେସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସେତୁର ଆନୁମାନିକ ଜୀବନକାଳ 58 ବର୍ଷ ବୋଲି ଆକଳନ କରାଯାଉଛି। ଏଥିରେ ଏକ ସ୍ୱୟଂଚାଳିତ ଇଲେକ୍ଟ୍ରୋ ମେକାନିକାଲ ଲିଫ୍ଟ ସିଷ୍ଟମ୍ ରହିଛି, ଯାହା ପୋଲକୁ 17 ମିଟର ପର୍ଯ୍ୟନ୍ତ ଉପରକୁ ଉଠାଇବାରେ ସହାୟକ ହୋଇଥାଏ। 550 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ରାମାୟଣର ଗଭୀର ସାଂସ୍କୃତିକ ମହତ୍ତ୍ୱକୁ ବହନ କରୁଛି। ରାମେଶ୍ୱରମ୍ର ମୁଖ୍ୟ ଭୂମି ସହ ଏହି ସେତୁ ସଂଯୋଗ ସ୍ଥାପନ କରିଛି। ଭବିଷ୍ୟତର ଚାହିଦାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଏହି ବ୍ରିଜ୍କୁ ନିର୍ମାଣ କରାଯାଇଛି। ପବିତ୍ର ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ରାମେଶ୍ୱରମ୍କୁ ସଂଯୋଗ କରୁଥିବା 8300 କୋଟି ଟଙ୍କାର ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପମ୍ବନ ରେଳ ସେତୁ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ, ଆଞ୍ଚଳିକ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ସହ ତାମିଲନାଡୁବାସୀଙ୍କ ଇଜ୍ ଅଫ୍ ଲିଭିଂରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଜବ୍ ଭାରତ କା ହର୍ ରିଜନ୍ ଆପସ୍ ମେ କନେକ୍ଟ ହୋତା ହେ ତୋ ଡେଭଲପ୍ ନେସନ୍ ବନାନେ କା ରାସ୍ତା ମଜବୁତ ହୋତା ହେ। ଦୁନିଆ କେ ହର୍ ଡେଭଲପ୍ ନେସନ୍ और डेवलप रीजन में यही हुआ है। आज जब भारत का हर स्टेट आपस में कनेक्ट हो रहा है तो पूरे देश का पोटेंशियल सामने आ रहा है। इसका बेनिफिट भी देश के हर रीजन को हो रहा है, हमारे तमिलनाडु को हो रहा है।
ଏହାପରେ ଶ୍ରୀ ମୋଦି ମଦୁରାଇ ଅଭିମୁଖେ ଯାତ୍ରା କରିବା ସହ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଆଜି ଧାର୍ମିକ ଉତ୍ସାହ ଓ ଭକ୍ତିଭାବନାର ସହ ରାମନବମୀ ପାଳନ କରାଯାଉଛି। ଏହି ପର୍ବରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରରେ ଭଗବାନ ରାମଙ୍କ ଜନ୍ମତିଥିକୁ ପାଳନ କରାଯାଇଥାଏ। ଚୈତ୍ର ମାସର ନବମୀ ତିଥିରେ ରାମନବମୀ ପାଳନ କରାଯାଇଥାଏ। ଏହା ପୂର୍ବରୁ ହିନ୍ଦୁମାନେ 9 ଦିନ ବ୍ୟାପୀ ନବରାତ୍ର ବ୍ରତ ରଖିଥାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭଗବାନ ରାମଙ୍କ ମହତ ବାଣୀ ଓ ଜୀବନଯାତ୍ରା ସମସ୍ତଙ୍କୁ ସତ୍ୟ, ଧର୍ମ ଏବଂ ନୈତିକତାର ମାର୍ଗ ଅନୁସରଣ କରିବା ପାଇଁ ଏହି ପର୍ବ ପ୍ରେରଣା ଯୋଗାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ଏବଂ ଆମର ସମସ୍ତ ପ୍ରଚେଷ୍ଟାକୁ ସେ ମାର୍ଗଦର୍ଶନ କରନ୍ତୁ। ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମଦିବସ ପାଳନ ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଥିପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଧ୍ୟାହ୍ନ 12ଟାରେ ରାମଲାଲାଙ୍କ ମଥାରେ ସୂର୍ଯ୍ୟଙ୍କର କିରଣ ସିଧାସଳଖ ଭାବେ 4 ମିନିଟ୍ ପର୍ଯ୍ୟନ୍ତ ପଡ଼ି ରହିଥିଲା। ଏହି ଐତିହାସିକ ମୁହୂର୍ତ୍ତକୁ ଦେଶବାସୀ ସିଧା ପ୍ରସାରଣ ମାଧ୍ୟମରେ ଦେଖିଥିଲେ। ଶ୍ରଦ୍ଧାଳୁଙ୍କ ଉପରେ ପ୍ରଥମଥର ପାଇଁ ଡ୍ରୋନ୍ ମାଧ୍ୟମରେ ସରଜୁ ନଦୀର ଜଳସିଞ୍ଚନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ରାମପଥରେ ଅସ୍ଥାୟୀ ଶିବିର ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟାରେ ଆଜି 2 ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ ପାଇଁ ବ୍ୟବସ୍ଥା ହୋଇଛି। ଭାରତୀୟ ଜନତା ପାର୍ଟି ଆଜି ତା'ର 45ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦଳୀୟ କର୍ମୀଙ୍କ ମନୋବଳ, କଠୋର ପରିଶ୍ରମ, ସଂଘର୍ଷ ଏବଂ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବିକଶିତ ଭାରତ ଗଠନରେ ଦଳୀୟ କର୍ମୀମାନଙ୍କର ଅତୁଳନୀୟ ଅବଦାନ ହେତୁ ଆଜିର ଦିବସ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି ଶ୍ରୀ ନଡ୍ଡା କହିଛନ୍ତି।
आपने देखा एक लंबी लड़ाई के बाद आज रामनवमी के दिन लाखों दर्शन करने वाले लोग भव्य रामलला की मूर्ति को और भव्य राम मंदिर और हम लोगों ने हमेशा कहा वी हैव नॉट वर्कड ऑन द इंटरेस्ट ऑफ द पार्टी वी हैव नॉट वर्कड इन द इंटरेस्ट ऑफ एक्स और वाई वी हैव वर्कड फॉर द नेशन नेशन फर्स्ट।
ନୂଆଦିଲ୍ଲୀଠାରେ ଚାଲିଥିବା ଷ୍ଟାର୍ଟଅପ୍ ମହାକୁମ୍ଭ 2025 ଗତକାଲି ଉଦ୍ଯାପିତ ହୋଇଛି। ଯୁବ ଉଦ୍ୟୋଗୀଙ୍କର ଏଥିରେ ଉଲ୍ଲେଖନୀୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି 3 ଦିନିଆ କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ 6 ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ 4 ପଏଣ୍ଟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱ ମୁଷ୍ଟିଯୁଦ୍ଧ 2025 ପ୍ରତିଯୋଗିତାର ପୁରୁଷ 70 କିଲୋ ବର୍ଗରେ ଭାରତର ହିତେଶ ଗୁଲିଆ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ବ୍ରାଜିଲ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ହିତେଶ ବ୍ରାଜିଲ୍ ପ୍ରତିପକ୍ଷ ଫୋଜ୍ ଡୋ ଇଗାଓକୋଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ପୁରୁଷ 65 କିଲୋ ବର୍ଗରେ ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତର ମୁଷ୍ଟିଯୋଦ୍ଧା ଅବିନାଶ ଜାମୱାଲ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ବ୍ରାଜିଲର ୟୁରି ରେଇସିଙ୍କଠାରୁ ସେ ପରାସ୍ତ ହୋଇଛନ୍ତି। ପୂର୍ବରୁ ପୁରୁଷ 55 କିଲୋ ବର୍ଗରେ ଭାରତର ମନୀଷ ରାଠୋର ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। 3 ଦିନିଆ ଶ୍ରୀଲଙ୍କା ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁଠାରେ ପମ୍ବନ ଭଟିକାଲ ଲିଫ୍ଟ ସାମୁଦ୍ରିକ ରେଳ ସେତୁ ଲୋକାର୍ପିତ। ଯୋଗାଯୋଗ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ କହିଲେ ପ୍ରଧାନମନ୍ତ୍ରୀ। ଧାର୍ମିକ ଉତ୍ସାହ ଓ ଭକ୍ତିଭାବନାର ସହ ପାଳନ କରାଯାଉଛି ଶ୍ରୀରାମନବମୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।